କଣ ଥିଲୁ କଣ ହେଲୁଣି, ତୋ ପ୍ରକୃତି ଖରାପ ହେଲାଣି, ଲୋ ମାମୁନି ତୁ ଆଉ ହବୁନି। ସାଇର ଝିଅ ତୁ କଣ ହେଇଗଲୁଣି, କା ସାଥିରେ ଉଁ ଉଁ ଖେଳ ବୋଧେ କଲୁଣି, ତୋ ଆଖି ତଳ କଳା ଆଲୋ ଲୋ 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 ଲୋ। କୋଉ ସାଇର ଝିଅ ତୁ କଣ ହେଇଗଲୁଣି, କା ସାଥିରେ ଉଁ ଉଁ ଖେଳ ବୋଧେ କଲୁଣି, ଆରେ ଫୋନ କେଞ୍ଚି କେଞ୍ଚି ଡାଟା ସାରି ଦେଲୁଣି।
ଆଲୋ ବାୟାଣି ମୋ ବାୟାଣି, ମାରାଣ ଝଡ଼ି ଗଲୁଣି, ଆଲୋ 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 ବାୟାଣି ମାରାଣ ଝଡ଼ି ଗଲୁଣି।
ଏକ ନମ୍ବର ଆଲୋ ପାଲର ଯାଉ ଫେସନ ହଉ ବୟଫ୍ରେଣ୍ଡ ପଇସାରେ ପାଞ୍ଚ ବର୍ଷ ଚଳିଯିବ। ଆଲୋ ଲୋ 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 ପାର୍ଲର ଯାଉ ଫେସନ ହଉ ଧନ ବୟଫ୍ରେଣ୍ଡ ପଇସାରେ, ସ୍ଲିପଲେସ୍ ପିନ୍ଧି ହଟ ହଟ ଦିଶୁ ସୋସିଆଲ ମିଡ଼ିଆରେ, ଆରେ ଫଟୋ ତୋର ଭାଇରାଲ ହେଇଗଲାଣି,
ଭିଡ଼ିଓ ଦେଖୁନୁ ମନେ।
ଆଲୋ ବାୟାଣି ମୋ ବାୟାଣି, ମାରାଣ ଝଡ଼ି ଗଲୁଣି,
ଆଲୋ ଆଲୋ ବାୟାଣି
ଗାଲ ତୋର ଟାକୁଆ ହେଇଗଲାଣି,
ଆଉ ମେକଅପ କାମ ଦଉନି ଲୋ।
ଆମ୍ବ ପରିକା ପୁଚୁକା ଗାଲ ତୋର ଟାକୁଆ ହେଇଗଲାଣି, ରାତି ଅଧରେ କାହା ସାଥିରେ ବୋଧେ ଭିଡ଼ିଓ ଖେଳ କଲୁଣି, ଧନ ହଷ୍ଟେଲରେ ରହି ପୁରା ନଷ୍ଟ ହେଲୁଣି,
ତୋ ଭବିଷ୍ୟତ ଖତ।
ଆଲୋ ବାୟାଣି ବାୟାଣି, ମାରାଣ ଝଡ଼ି ଗଲୁଣି,
ଆଲୋ ବାୟାଣି ମୋ ବାୟାଣି, ମାରାଣ ଝଡ଼ି ଗଲୁଣି,
ଆଲୋ ବାୟାଣି
ମାରାଣ ଝଡ଼ି ଗଲୁଣି।
ସକାଳୁ ଉଠିକି ତିନି ଚାରିଟା ସିଝା ଅଣ୍ଡା ଖା, ହଲିସି ଖା, ଅମୃତଭଣ୍ଡା ସିଝା ଖା, ଯଦି ସିଏ ଟୋକା ଛାଡ଼ି ଦିଏ କନଫର୍ମ ଏତିକି ତା ମୁଁ ୱେଟିଂରେ ଅଛି।